ଅଭିମାନ କର ନାହିଁ, ଅଭିମାନ କରିବ ଭାଇ ବନ୍ଧୁ ପୁଣିଆ ଶ୍ୱଶୁର ଘରେ ବେଶୀ ପାଇବା ପାଇଁ ଦେବ ଦୁଆର ଦେବୀ ଦୁଆର ଗୁରୁ ଦୁଆର ଧର୍ମ ଦୁଆର ଧରତୀ ରଖିବା ପାଇଁ ଏଠାରେ ଯଦି ଅଭିମାନ କର ତିନି ପୁରେ ଥାପ ନାହିଁ ମଙ୍ଗଳା ମନ ହେଲୁ ଅଜ୍ଞାନ ଅଳ୍ପ ଦିନ ଜନମ ପାଇଁ ଜନମ ଜନମ କେତେ ଆସିଗଲେ କେହି ତ ରହିଲେ ନାହିଁ ଜୀବନରେ ସୁଖ ରହିଛି ଦୁଃଖ ରହିଛି ଅଭାବ ରହିଛି ଅଳ୍ପ ରହିଛି ବହୁତ ରହିଛି ହିସାବ କିଛି ନାହିଁ ଯାହା ଲାଡ଼ୁ ପାଖୁଆ ହିସାବ ଖାତା ନମେଇ ଦେଇଛି ପଢ଼ା ବି ସରିବ କାହିଁ ଶଗଡ଼ ଗାଡ଼ି ଯେଉଁଠି ଯାଉଛି ଗଡ଼ି ତଳ ଉପର ହୋଇ କେତେବେଳେ ଖାଲ କେତେବେଳେ ଦୀପ କିଏ ସେ ପାରିବ କହି କିଏ ସେ ପାରିବ କହି ଉଗୁଡ଼ିଲା ଅକ ଉଗୁଡ଼ିଲା ଚକ ଉଗୁଡ଼ିଲା ଦଣ୍ଡା ଉଗୁଡ଼ିଲା ବଳଦ ଜାଣିବାକୁ କେହି ନାହିଁ ନିଜେ ନିଜେ ସିଏ ସଗଡ଼ିଆଟା ବଳଦ ହେଇଯାଏ ଜୁଆଳିକି ହାତ ଭିତରେ ପୁରେଇ ସିଏ ବି ଟାଣେ ଉଠା ପକା ଜାଣିପାରିଲା ଯେ ଉଠାଣି ଭାରି କଷ୍ଟ ମୁଁ ବଳଦକୁ ଏତେ ଆଉ ମାରିବି ନାହିଁ ଆଉ ମାରିବି ନାହିଁ ଆଣ୍ଠେଇ ପଡ଼ିଲା ଆହୁରି ପାହାଡ଼ ଚୂଳ କରି ଗୋଟା ପାଞ୍ଚଣରେ ଉଠିଲା ଆଉ ଉଠାଣିରେ ଉଠି ଯାଉ ନେଇ ଉଠାଣିରେ ଯାଉଛି ନେଇ ତେଣୁ ଏ ଜୀବନ ଶେଷ ଯାଏ ବୋଲି ଏ ଚକା କେତେବେଳେ କେଉଁଠି ପଡ଼ିବ କେଉଁଠି ଉଠିବ ତାହା କେହି କହିପାରିବେ ନାହିଁ ଜଣେ ଖେଳାଳି ବିଶ୍ୱ ଖେଳୁଛି ତେଣୁ ସମସ୍ତେ କହିପାରନ୍ତି ଦୈବ ଦୌଡ଼ି ମଣିଷ ଗାଈ ତେଣିକି ପଢ଼ାଇ ତେଣିକି ଯାଇ ସେ କୀର୍ତ୍ତନା କହିବ ସେଇଠି ବସିଛି ସମସ୍ତେ ଆସି ସେଇଠି ବସି କୀର୍ତ୍ତନ ଦୈବ କିଏ ସମସ୍ତେ କହନ୍ତି ମୁଁ କରିଦେ ତେବେ ପବନ ଉଠିଗଲା ସେ ହାତ ଉଠେଇ ପାଇଲାନି ସେ ମୁଁ କରୁଥିଲୁ ମୁଁ କ'ଣ ହେଲା ନା ଭାଇ ଗୋଟେ କ'ଣ ହେଲା ପବନଟା ପଶିଗଲା ସେ ପବନଟା କ'ଣ ପଶିଗଲା ନାହିଁ ଏ ଦୁନିଆରେ ଜନ୍ମ ହେଲେ ସବୁ ଖଟା ମିଠା ଟିକେ ଚାଖିଲେ ଶେଷକୁ ବୁଝି ହେବ ବାଟ ଛାଡ଼ି ବସ ଶେଷକୁ ବୁଝି ହେବ ଯେ ଖଟା ଏମିତି ଲାଗେ ମିଠା ଏମିତି ଲାଗେ ଖଟା ଅଛି ଯେ ଖଟାରେ ଖଟା ଅନେକ ପ୍ରକାର ଖଟା ଅଛି ମିଠାରେ ମିଠା ମଧ୍ୟ ଅନେକ ମିଠା ଅଛି ଖଜୁରି ମିଠା ଅଛି ଆକୁ ମିଠା ଅଛି ଆମର ମିଠା ଆଜ୍ଞା ହେଇକି ସୁଟେ ଯାହା ଖାଉଛି କ'ଣ କରିବି ତେଣୁ ଯେତେ ପ୍ରକାର ମିଠା ଅଛି ଆମେ ସବୁ ମିଠା ଖାଇବାକୁ ଆମର ତାକତ ନାହିଁ ଚାଖିପାରିବା ଯେତେ ଗୋଟେ ଖଟା ଅଛି ଆମେ ସବୁ ଖଟା ଚାଖିପାରିବା ଆମକୁ ଯେତିକି ଦିଆ ହେଇଛି ସେତିକି ଚଳିବା ଭାରି କଷ୍ଟ ଏ ଜୀବନ ଯୌବନ ଅସ୍ଥିର ମୁଁ ଆଜି ଶୁଣିଲି ସେ ଚାଇନାରେ କହୁଛି ପ୍ରାୟ ଖଣ୍ଡେ ବସି ଯାଇଛନ୍ତି ଗୋଟେ ଖଣି ଭିତରେ ତା କ'ଣ ଗୋଟେ ପାଣିରେ ବସି ବସିଗଲା ମିଳେ ଜମିକ କ'ଣ ହବ ଶ୍ରମିକ ନାହିଁ ଶ୍ରମିକ ଯାଇଛି ଖଟିବା ପାଇଁ ଖଟୁ ଖଟୁ ଗଲା ଭିତରେ ରହିବ ନା ଶ୍ରମିକ ସିଏ ଖଡ଼ିରେ ପଶିଥିଲେ ଭିତରେ ରହିଯାଇଛନ୍ତି ଆଉ ଯେତେବେଳେ କହୁଛି କାହାକୁ ନେଇ ଚାପିଦେବ, ଆମେ ଟିକେ ହୁସିଆର ହିଁ ଚଳିବା। ସବୁଦିନ ତମକୁ ମୁଁ କହୁଛି ହୁସିଆର ଚଳିବାକୁ ପଡ଼ିବ। କହୁଛି କେତେବେଳେ ନେଇ ଚାପିଦେବ, ଆମେ କେହି ଜାଣିଲେ ନା ଆମେ ଜାଣିପାରିବା ନାହିଁ। ତେଣୁ ଗୁରୁଜୀ ରଚାନ୍ତି ନରହରି, ତାଙ୍କ ହାତରେ ବିଶ୍ୱର ଦୌଡ଼ି ଅଛି। ସିଏ ଯେତେବେଳେ ଯାହାକୁ ଜାଣିଦେବେ ସେ ପଡ଼ିଲା। ଆମେ ଭଗବାନ ବୋଲି କାହାକୁ ଜାଣିନେ, ବିଶ୍ୱାସରେ ଭଗବାନ, ବିଶ୍ୱାସରେ ଜୀବନ, ବିଶ୍ୱାସ ଛାଡ଼ିଗଲେ ଜୀବନ ଚାଲିଲା। ବିଶ୍ୱାସ ନଥିବା ଜାଗାରେ ଭଗବାନ ନାହାନ୍ତି। ବିଶ୍ୱାସ ମୂଳେ ଭଗବାନ, ଆମେ ସମୟ ଚାଲୁ। ତେଣୁ ସେଇ ବିଶ୍ୱାସ ଟିକେ କରିବା ପାଇଁ ଆମେ ସମସ୍ତେ ସେଇ ଭଗବାନ ବିପୁ ଦରବାରରେ ସତ୍ୟ ଆଚରଣ କରିବା ପାଇଁ ସବୁଦିନ ଚିନ୍ତା ରଖ। ଯଦି ଚିନ୍ତା ନ ରଖିବ ଆଉ କେତେ କହିବ, କହିଲେ ଆଉ କ'ଣ ଆକୁ ସେଟା ସେ କ'ଣ ମିଠା ଥାଏ। ତଥାପି ଯେତିକି ମିଠା ଥାଏ ଆମେ ସେ ମିଠା ଚାଖିପାରିବାନି, ପିମ୍ପୁଡ଼ିମାନେ ମଧ୍ୟ ତାକୁ ସେ ମିଠା ପିମ୍ପୁଡ଼ି ଜାଣିପାରି, କିନ୍ତୁ ଆମେ ଜାଣିପାରିବାନି। ଆମେ ଯେତିକି ଜାଣିଛେ ସେଇ ମିଠାକୁ ଖାଇକି ରଖିଗଲେ କାଲି ସକାଳେ ଆମକୁ ମିଠା ଅଭାବ ହେବନି। ସବୁ ଭିତରେ ମିଠା ହେଉଛି ବଚନ ମିଠା। ଯଦି ବଚନ ମିଠାକୁ ତୁମେ ଶିକ୍ଷା ନ କରିଛ, ବଚନ ମିଠାକୁ ଯଦି ତୁମେ ଭଲ ନ ପାଇଛ, ସେ ମିଠା ଅଳ୍ପ ଦିନ ପରେ ପଳାଏ। ସେ ମିଠା କ'ଣ ରହେ ନା? ହଉ ଆରେ ସନ୍ତ, ପ୍ରସାଦ ସମସ୍ତ ଭୋଗ ଲଗେଇ ସମସ୍ତେ ସମସ୍ତେ ବାଟିକରି ଖାଇବେ, ଆଉ କୀର୍ତ୍ତନିଆ ପଟା ପଛରେ ଖାଇବେ, କୀର୍ତ୍ତନିଆ ଆମେ ସବୁ ପଛରେ ଖାଇବେ।